ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜିଏସ୍ଟି ହ୍ରାସ ପରେ ବିଭିନ୍ନ ସାମଗ୍ରୀର ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି। ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଉପଚାର ଆରମ୍ଭ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବାତ୍ୟା ହେବାର ସମ୍ଭାବନା ନଥିବା ପାଣିପାଗ ମହାନିର୍ଦ୍ଦେଶକଙ୍କ ସୂଚନା। ଜିଏସ୍ଟି ହ୍ରାସ ପରେ ବିଭିନ୍ନ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ସମସ୍ତ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ। ଜିଏସ୍ଟି ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ ବୋଲି ଶ୍ରୀ ପାତ୍ର କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂଶୋଧିତ ଜିଏସ୍ଟି ଦର ଲାଗୁ କରାଯିବ, ତେବେ ପୁରୁଣା ମୂଲ୍ୟ ସହ ନୂଆ ମୂଲ୍ୟ ଉଲ୍ଲେଖ କରିବାକୁ ମନ୍ତ୍ରୀ କହିଛନ୍ତି। ସାରା ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ଆଜିର ଦିନରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା। ଆଜିର ସମୟରେ ବିଶ୍ୱର ବହୁଳ ଭାବରେ କଥିତ ଭାଷା ମଧ୍ୟରୁ ହିନ୍ଦୀ ଗୋଟିଏ ଲୋକପ୍ରିୟ ଭାଷା ପାଲଟିଛି ଏବଂ 52 କୋଟିରୁ ଅଧିକ ଲୋକଙ୍କ ଏହା ପ୍ରଥମ ଭାଷା ରୂପେ ବ୍ୟବହାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ହିନ୍ଦୀ ଭାଷା କେବଳ ଏକ ଭାବ ଆଦାନ ପ୍ରଦାନର ମାଧ୍ୟମ ନୁହେଁ, ବରଂ ଭାରତୀୟ ସମୃଦ୍ଧ ଐତିହ୍ୟର ପରିଚୟ ଓ ମୂଲ୍ୟବୋଧକୁ ବହନ କରେ। ହିନ୍ଦୀ ଭାଷା ଆମ ପାଇଁ ଖୁବ୍ ଗର୍ବ ଏବଂ ଗୌରବର ବିଷୟ, ଯାହାକି ଆମକୁ ଦେଶ ଗଠନରେ ଅନୁପ୍ରେରିତ କରିଥାଏ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟ ଜରିଆରେ ଶ୍ରୀ ଶାହା କହିଛନ୍ତି, ଦେଶର ଭାଷା ଓ ଉପଭାଷାର ବିକାଶ ନିମନ୍ତେ ହିନ୍ଦୀ ଭାଷା ଏକ ସଂଯୋଗର ସେତୁ ଭାବରେ କାର୍ଯ୍ୟ କରୁଛି। ସମ୍ବଲପୁର ଜିଲ୍ଲା କ୍ଷେତ୍ରାଜପୁର ରେଳ ଷ୍ଟେସନଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ପରିବେଶକୁ ସ୍ୱଚ୍ଛ ରଖିଲେ ସମାଜରେ ସମସ୍ତେ ସୁସ୍ଥ ରହିପାରିବେ। ଗତବର୍ଷ ଅପେକ୍ଷା ସମ୍ବଲପୁର ସହର ସ୍ୱଚ୍ଛ ସର୍ବେକ୍ଷଣରେ 100 ପଏଣ୍ଟ ଉପରକୁ ଉଠିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇଥିଲେ। ଡିଆର୍ଏମ୍ ଅଫିସ୍ଠାରୁ କ୍ଷେତ୍ରାଜପୁର ଛକ ଯାଏ ଏକ ସଫେଇ ଅଭିଯାନ ଚାଲିଥିଲା। ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ବିଦ୍ୟାଳୟରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସମ୍ବଲପୁର ସହରରେ ଗତକାଲି ଆସୋ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂତନ ଶିକ୍ଷାନୀତି ଅନୁସାରେ ଯେପରି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସୂଚନା ଅନୁସାରେ ରାଜ୍ୟରେ ସ୍କୁଲ ଯାଉଥିବା ପିଲାମାନଙ୍କ ସଂଖ୍ୟା ସମ୍ବଲପୁରରେ ଅଧିକ। ସମ୍ବଲପୁରରେ 3,100 ପିଲା ଅଧାରୁ ପାଠ ଛାଡୁଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଆଧାରରେ ଆମ ସମ୍ବାଦଦାତା ଜଣାଇଛନ୍ତି। ସମ୍ବଲପୁର ଜିଲ୍ଲାରେ ପ୍ରାୟ 1,06,000 ପିଲା ଥିବା ଜଣାପଡ଼ିଛି। ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା ପାଇଁ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଦେଶକୁ ବିକଶିତ କରିବା ପାଇଁ ଏକ ବଡ଼ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶାକୁ ବି ବିକଶିତ କରିବାର ଆମେ ସମସ୍ତେ କଟିବଦ୍ଧ ହୋଇଛୁ। ଏହାର ମୂଳ ପାହାକ ହେବେ, ମୂଳ ସୈନିକ ହେବେ ଆମର ଶିକ୍ଷାପ୍ରାପ୍ତ ପିଲାମାନେ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମର ଡ୍ରପ୍ ଆଉଟ୍ ରେଟ୍ ତୁଳନାତ୍ମକ କମ୍, ତାପରେ ବି ସ୍କୁଲକୁ ଯିବା ବୟସର ସବୁ ପିଲାମାନେ ସ୍କୁଲରେ ରହିବେ, ପାଠ ପଢ଼ିବେ, ଦକ୍ଷତା ହାସଲ କରିବେ, ତେବେ ଯାଇକି ସେମାନେ ଅର୍ଥନୀତିରେ ସଠିକ୍ ଯୋଗଦାନ ଦେବେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ 16 ଦିନାତ୍ମକ ପୂଜା ଉପଚାର ଆରମ୍ଭ ହୋଇଛି। ପୁରୀର ଅଧିଷ୍ଠିତ ଅଷ୍ଟଚଣ୍ଡୀଙ୍କଠାରୁ ଯାଜପୁରର ବିରଜା, କଟକର କଟକଚଣ୍ଡୀ ଓ ଗଡ଼ଚଣ୍ଡୀ, କାକଟପୁର ମଙ୍ଗଳା ଓ ଜଗତସିଂହପୁରରେ ବିରାଜିତ ମା ଶାରଳାଙ୍କ ପୀଠରେ ଘଟ ସ୍ଥାପନା ସହ ସ୍ୱତନ୍ତ୍ର ପୂଜାନୀତି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ଆଜିଠାରୁ ଶାରଦୀୟ ପାର୍ବଣର 16 ପୂଜା ଆରମ୍ଭ ହୋଇଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ 16 ଦିବସ ବ୍ୟାପୀ ପୁରୀର ସମସ୍ତ ଶକ୍ତିପୀଠରେ 16 ପୂଜା ବିଧି ଅନୁଯାୟୀ ଚଣ୍ଡୀ ପାଠ ଓ ମା ଦୁର୍ଗାଙ୍କ ଆରାଧନା ଚାଲିବ। ପୁରୀ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠରେ ପୂଜାବିଧି ଆରମ୍ଭ ହେବା ସହିତ ମନ୍ଦିର ପରିସରରେ ଥିବା ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା, ମା ଉତ୍ତରାୟଣୀ, ମା ଦକ୍ଷିଣକାଳୀ, ମା ଆଲମଚଣ୍ଡୀ ଏବଂ ମା ପଞ୍ଚମୁଖୀଙ୍କ ପୀଠରେ ଷୋଳ ପୂଜା ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହିତ ସହସ୍ର କୁମ୍ଭାଭିଷେକ ନୀତି ସହିତ ଦୁର୍ଗାମାଧବ ଉପାସନା ନୀତି ପାଳନ କରାଯାଉଛି। ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଓ ସେବାକର ହ୍ରାସ କରାଯାଇ ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ନେଇ ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଏସ୍ଟି ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଦ୍ରବ୍ୟ ଓ ସେବାକରରେ ହ୍ରାସ କରାଯାଇଛି। ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ୍ ପ୍ରଦାନ କ୍ଷେତ୍ରରେ ଜିଏସ୍ଟି ହାର 18% ଥିବାବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ସେହିପରି 36 ଜୀବନ ରକ୍ଷାକାରୀ ଔଷଧଗୁଡ଼ିକ ଉପରେ କରମୁକ୍ତ କରାଯାଇଛି, ଫଳରେ କର୍କଟ ଚିକିତ୍ସା ଏବଂ ଦୀର୍ଘଦିନ ଧରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥିସହିତ ବିଭିନ୍ନ ଔଷଧ ଏବଂ ଗଜ୍, ବ୍ୟାଣ୍ଡେଜ୍, ରୋଗ ନିର୍ଦ୍ଧାରଣ କିଟ୍, ଗ୍ଲୁକୋମିଟର୍ସ, ଥର୍ମୋମିଟର ଭଳି ଚିକିତ୍ସା ଉପକରଣ ଉପରେ କର ପରିମାଣ 12% 5% ହ୍ରାସ କରାଯାଇଛି। ସଂଶୋଧିତ ଜିଏସ୍ଟିରେ ଖାଉଟୀୟ ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ କଟକ ଚାମ୍ବର ଅଫ୍ କମର୍ସ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର ପ୍ରଶଂସା କରିବା ସହିତ ଆକାଶବାଣୀକୁ ପ୍ରତିକ୍ରିୟାରେ କୁହନ୍ତି,
ଗଭର୍ଣ୍ଣମେଣ୍ଟର ଯୋଉ ଜିଏସ୍ଟି କରିଛି ମାନେ ବିଜନେସ୍ କମ୍ୟୁନିଟିର ବେପାର ବଢିବ, ବେପାର ବଢିବା ସହିତ ଖାଉଟି ବହୁତ ଲାଭବାନ ହେବେ। ଖାଉଟିଙ୍କର ପାଇଁ ଯାହା ହଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଗୋଟା ବହୁତ ଚିନ୍ତା କରି ବହୁତ ଭାବିଛନ୍ତି, ଲୋକଙ୍କ ପାଇଁ ଗୋଟେ ଭଲ ଜିଏସ୍ଟିରେ କମ୍ କରି ଲୋକଙ୍କୁ ବହୁତ ସୁବିଧା ଦେଇଛି ଏବଂ ଆ ଦ୍ୱାରା ଯେହେତୁ ଲୋକଙ୍କର ଖାଇବାର କାପାସିଟି ବଢିଯିବ, ତେଣୁକରି ଆମର ବିଜନେସ୍ ମଧ୍ୟ ବଢିବ। ଆମର ବିଜନେସ୍ ବଢିଲେ ଆମେ ଯେମିତି ଟର୍ଣ୍ଣ ଓଭରରେ ପ୍ରଫିଟ୍ କରୁଥିଲୁ, ଆମର ମଧ୍ୟ ପ୍ରଫିଟ୍ ବଢିଛି। ତେଣୁକରି ମୁଁ ଏ ଗଭର୍ଣ୍ଣମେଣ୍ଟର ଯୋଉ ଜିଏସ୍ଟି କଟିଂଟାକୁ ମୁଁ ଆମ ଚାମ୍ବର ତରଫରୁ
ଭଦ୍ରକ ଜିଲ୍ଲା କୁଆଁସ କଦମ୍ବବେଡ଼ାଠାରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୂଜା କମିଟି ପକ୍ଷରୁ ମା ପାଇଁ ଗଛଟିଏ ଲଗାଇବା ସଚେତନତା ଅଭିଯାନ ନେଇ ଏକ ଦାସକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଓଡ଼ିଶା ଅମଲା ସଂଘର ତ୍ରୟବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଗୌରୀଶଙ୍କର ମାଝି ଯୋଗଦେଇ ଓଡ଼ିଶା ଅମଲା ସଂଘର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆସନ୍ତା 17 ଆରମ୍ଭ ହୋଇ ଅକ୍ଟୋବର 2 ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ବ୍ୟାଡ୍ମିଣ୍ଟନ ସଂଘ ଆନୁକୂଲ୍ୟରେ ରାଉରକେଲା ପାନପୋଷସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜୁନିୟର ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ରାଉରକେଲା ବ୍ୟାଡ୍ମିଣ୍ଟନ ସଂଘ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବର୍ଗରେ ପ୍ରାୟ 80 ଖେଳାଳି ଅଂଶଗ୍ରହଣ କରିଥିଲେ। ମୟଙ୍କ ଭରଦ୍ୱାଜ ବାଳକ ବର୍ଗର ଏକକ ବିଭାଗରେ, ଗୀତାଶ୍ରୀ ଦେ ବାଳିକା ବିଭାଗରେ ବିଜୟୀ ହୋଇଛନ୍ତି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଓ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ମୌସୁମୀ ଉତ୍ତର ପଶ୍ଚିମ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବାର ଅନୁମାନ କରାଯାଉଛି। ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା 20 ସୁଦ୍ଧା ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। କ୍ରମଶଃ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ବାତ୍ୟା କିମ୍ବା ଅବପାତ ସୃଷ୍ଟି ନେଇ କୌଣସି ସ୍ୱଷ୍ଟ ସୂଚନା ନଥିବା ଶ୍ରୀ ମହାପାତ୍ର କହିଛନ୍ତି। ଜିଏସ୍ଟି ହ୍ରାସ ପରେ ବିଭିନ୍ନ ସାମଗ୍ରୀର ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି। ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ 16 ପୂଜା ଉପଚାର ଆରମ୍ଭ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବାତ୍ୟା ହେବାର ସମ୍ଭାବନା ନଥିବା ପାଣିପାଗ ମହାନିର୍ଦ୍ଦେଶକଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।